ओम शांति। 15 डिसेंबर 2025 मसीहार मधुर महावाक्य। मीठे बच्चे, तुम्हें माने एबे आत्मिक पितांक द्वारा आत्मिक ड्रिल सिखुछ। एही ड्रिल करबा द्वारा तुम्हें मुक्ति धाम शांति धाम को चली जीव। प्रश्न, बाबा पिलामानन को पुरुषार्थ तो कराई चली छंती, किंतु पिलामानन को केउ कथारे बहुत स्ट्रिक्ट अर्थात नियमनिष्ठ रहिबा दरकार। उत्तर, पुरुणा दुनिया को निया लागिबा पूर्वरु प्रस्तुत हुई रहंतु, निज को आत्मा मने करी बाबांकु मने पकाई बाबांक ठारु पूरा पूरा संपत्ति नेबारे बहुत नियम निष्ठ रहिबाकु हेब। फेल हेबार नाही, जे परि सही छात्र माने फेल होई गले पश्चाताप करिथांती, भावंती जे आमर वर्ष टीए तुच्छाटारे चली गला, आउ केही केही तो कहिथांती न पढ़िले कौन हुई गला, किंतु पाठ पढ़ारे तुमको बहुत स्ट्रिक्ट रहिबाकु हेब। शिक्षक एपरी न कहंतु जे अति विलंब हुई गला। ओम शांति। आत्मिक पिता आत्मिक संतान मानंकु आत्मिक पाठशाला रे निर्देश देउछंती, अथवा एपरी कहिबा जे पिला मानंकु ड्रिल सिखाउछंती, जे परी शिक्षक निर्देश देइथांती बा ड्रिल सिखाई थांती ना, ए आत्मिक पिता मध्य पिला मानंकु सीधा सड़ख कहउछंती। कौन कहउछंती? मन मना भव, जे परी से माने कहिथांती अटेंशन प्लीज, से परी बाबा कहउछंती मन मना भव। एहा जे परी प्रत्येक निज उपरे दया करउछंती, बाबा कहउछंती पिला माने केवल मते मने पकाओ एवं अशरीरी होई जाओ। ए आत्मिक अभ्यास आत्मा मानंकु आत्मिक पिता ही सिखाउछंती, से होउछंती परम शिक्षक। तुमे हेलो नायब अर्थात सहयोगी शिक्षक, तुमे मध्य समस्तंकु कहउछ जे निज को आत्मा भाव बाबांकु मने पकाओ। देही अभिमानी हो, एहा ही मन मना भवर अर्थ। बाबा पिला मानंकर कल्याण निमन्ते निर्देश देउछंती, निजे काहाठारु सिखि नाहंती। अन्य सब शिक्षक माने तो निजे सिखि करी पुनि सिखाई थांती, ये तो कोनोसी स्कूल आदि रे पाठ पढ़ी सिखि नाहंती, ये केवल सिखाउछंती। कहउछंती मु तुम आत्मा मानंकु रूहानी ड्रिल सिखाउछि, ते माने समस्ते शारीरिक संतान मानंकु शारीरिक ड्रिल सिखाई थांती। हे मानंकु ड्रिल आदि मध्य शरीर द्वारा ही करबाकु पड़िथाय, एथरे तो शरीर रो कोनोसी कथा ही नाही। बाबा कहउछंती मोर कोनोसी शरीर नाही, मु तो ड्रिल सिखाउछि निर्देश देउछि। तांको भितरे ड्रिल सिखाइबार पाठ ड्रामा प्लान अनुसारे भरी रहिछि, सेबारे पाठ भरी रहिछि, ड्रिल सिखाइबा कोही आसुछंती। तुमको तमो प्रधानरो सतो प्रधान हेबाको पड़िबो, यहा तो बहुत सहज कथा। सीढ़ीर चित्र तुम बुद्धि रे रहिछि जे किपरि आमे 84 जन्मर चक्र लगाई तळकु उल्लाइछो। एबे बाबा कहउछंती तुमको घरकु जिबाकु हेब, एहिपरि केहि निजर शिष्य अथवा विद्यार्थीनकु कहिबे नाही जे रूहानी संतान माने एबे घरकु जिबाकु हेब। रूहानी बाबांक बिना केहि हेले बुझाई पारिबे नाही। पिला माने जानि छंती जे एबे आमकु घरकु फेरि जिबाकु हेब। यही नुआ दुनिया ही एबे तमो प्रधान होई जाइछि। आमे सतु प्रधान दुनियार मालिक थिलु, पुणि 84 जन्मर चक्र लगाई तमो प्रधान दुनियार मालिक होइछु। एठारे दुख ही दुख रहिछि, बाबांकु दुख हर्ता सुख कर्ता कुहा जाउछि। अर्थात तमो प्रधान रु सतु प्रधान एकमात्र बाबा ही करिथान्ति। तुमने जानिछ जे आमे बहुत सुख देखिछु, कि परि आमे राजत्व करिछु ताहा मने नाही, किंतु लक्ष्य उद्देश्य तो सम्मुखरे रहिछि। सत्ययुग हेउछि फुलर बगीचा, एबे आमे कंटारु फुल हेउछु। तुमे एपरि कहिबो नाही जे कि परि निश्चय करिबु, यदि संशय आसिला तेबे विनश्यन्ति अर्थात विनाश को प्राप्त हेबो। यदि स्कूल रु पाद उठाइबो तेबे पाठ पढ़ा बंद हो जिवो, पद मध्य विनश्यन्ति हो जिवो, बहुत क्षति हो जिवो, प्रजारे मध्य कम पद हो जिवो। मूल कथा हेउछि सतु प्रधान पूज्य देवी देवता हेबा। एबे तो देवता नहना, तुमे ब्राह्मण माने ही बुझुछ, ब्राह्मण ही आसी बाबांक ठारु ए ड्रिल सिखुछन्ति। भीतरे खुशी मध्य रहुछि, एही पाठ पढ़ा भलो लागुछे ना, भगवान बाच। जदिउ से माने श्रीकृष्णंक नाम लेखि देइछन्ति, किंतु तुमे बुझुछ जे श्रीकृष्ण एही ड्रिल अर्थात जुग सिखाई नाहन्ति। यहाँ बाबा सिखाउछन्ति, कृष्णंक आत्मा जे कि भिन्न भिन्न नाम रूप धारण करी तम प्रधान हो जाइछन्ति, तांकु मध्य सिखाउछन्ति, निजे सिखु नाहन्ति। आउ समस्ते काहाठारु ना काहाठारु निश्चय सिखिथान्ति। ये ही हेउछन्ति सिखाइला बाला रूहानी बाबा। तुमको सिखाउछन्ति, तुमे पुणि अन्यमानंकु सिखाउछ, तुमे 84 जन्म नै पतित हो जाइछ, एबे पुणि पवित्र हेबाकु पड़िबो। सेथिपाई आत्मिक पितांकु मने पकाओ, भक्ति मार्गरे तुमे गायन करि आसीछ हे पतित पावन। एबे मध्य तुमे केउठाकु भी जाइ देख जे किपरि मते आह्वान करुछन्ति। तुमे राज ऋषि अटना, केउठाकु भी तुमे जाइ पारिबो, तुमर कौनसी बंधन नाही। तुम मानकर एही निश्चय रहिछि जे बेहद्र बाबा सेवा करिबा पई आसिछन्ति। बाबा पिला मानंक ठारो पाठ पढ़ारो प्रतिदान किपरि नेबे, छात्र यदि शिक्षकंकर संतान होइथाए तबे से तो मागणारे पढ़ाइबे ना, ये मध्य मागणारे पढ़ाउछन्ति। ए परि भाव नाही जे आमे किछि देउछु, या फीस नुहे, तुमे किछि भी देउ ना हो, किंतु देवा परिवर्ते बहुत किछि नेउछो। मनुष्य दान पुण्य करुछन्ति, भावुछन्ति आमको प्रतिदान पर जन्मरे मिलबो, ताहा मध्य अल्प काल पई क्षणभंगुर सुख मिलिथाय। जदिउ परजन्मरे मिलुछि, किंतु ताहा पतन हेउथिबा जन्मरे मिलुछि। सीढ़ी उल्लाई चली छना, एबे तुमे जहा करुछ ताहा हैला उन्नति कला को जीवा पई। कर्मर फल कहुछन्ति ना, आत्मा को कर्मर फल मिलिथाय। ए लक्ष्मी नारायण को मध्य कर्मर फल मिलला ना, बेहदर बाबांक ठारो बेहदर फल मिलुछि, ताहा इनडायरेक्ट मिलुछि। ए सबु ड्रामा रे निधार्य रहिछि, एहा मध्य पूर्व प्रस्तुत ड्रामा अटे। तुमे जानिछ आमे कल्प परे आसी बाबांक ठारो बेहदर संपत्ति नेबो, बाबा आम पई स्कूल तयारी करिछन्ति। तुमे माने तो भिन्न भिन्न प्रकार रो पाठ अधा कल्प पढ़ी आसिलो, एबे बाबा 21 जन्म पई सब दुख दूर करिबा पई पाठ पढ़ाउछन्ति। सेठार तो राजत्व रहिछि, सेठार तुमे माने क्रमान्वयरे ही आसिबो, ଯେପରି ଏଠାରେ ମଧ୍ୟ ରାଜା ରାଣୀ ମନ୍ତ୍ରୀ ପ୍ରଜା ଆଦି ସମସ୍ତେ କ୍ରମ ଅନୁସାରେ ରହିଛନ୍ତି, ଏସବୁ ଅଛନ୍ତି ପୁରୁଣା ଦୁନିଆରେ। ନୂଆ ଦୁନିଆରେ ତ ବହୁତ କମ ରହିବେ, ସେଠାରେ ବହୁତ ସୁଖ ରହିବ। ତୁମେ ବିଶ୍ୱର ମାଲିକ ହେଉଛ, ରାଜା ମହାରାଜା ମାନେ ଏଠାରେ ରାଜ୍ୟ କରି ଯାଇଛନ୍ତି, ସେମାନେ କେତେ ଖୁସି ପାଳନ କରିଛନ୍ତି। କିନ୍ତୁ ବାବା କହୁଛନ୍ତି ସେମାନଙ୍କୁ ତ ତଳକୁ ଖସିବାକୁ ହିଁ ହେବ, ସମସ୍ତେ ତ ତଳକୁ ଆସିବେ ନା। ଦେବତା ମାନଙ୍କର ମଧ୍ୟ ଧୀରେ ଧୀରେ କଳା କମ ହେଉଛି, କିନ୍ତୁ ସେଠାରେ ରାବଣ ରାଜ୍ୟ ହିଁ ନାହିଁ, ସେଥିପାଇଁ ସୁଖ ହିଁ ସୁଖ ରହୁଛି। ଏଠାରେ ରାବଣ ରାଜ୍ୟ ରହିଛି, ତୁମେ ଯେପରି ଚଢୁଛ ସେହିପରି ତଳକୁ ମଧ୍ୟ ଖସୁଛ। ଆତ୍ମାମାନେ ମଧ୍ୟ ନାମ ରୂପ ଧାରଣ କରି କରି ତଳକୁ ଖସି ଆସିଛନ୍ତି। ଡ୍ରାମା ପ୍ଲାନ ଅନୁସାରେ କଳ୍ପ ପୂର୍ବ ସଦୃଶ ତଳକୁ ଖସି ତମ ପ୍ରଧାନ ହୋଇଯାଇଛନ୍ତି। କାମ ଚିତାରେ ଜଳିବା ଦ୍ୱାରା ହିଁ ଦୁଃଖ ଆରମ୍ଭ ହୋଇଥାଏ। ଏବେ ଅତି ଦୁଃଖର ସମୟ ଚାଲିଛି, ଏଠାରେ ପୁଣି ଅତି ସୁଖ ହେବ। ତୁମେ ହେଲ ରାଜ ଋଷି, ସେମାନଙ୍କର ହେଉଛି ହଠ ଯୁଗ। ତୁମେ କାହାକୁ ହେଲେ ପଚାର, ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛ, ତେବେ ନାହିଁ କହିବେ। ପଚାରିବେ ମଧ୍ୟ ସେହିମାନେ ଯେଉଁମାନେ ଜାଣିଥିବେ, ନିଜେ ନ ଜାଣିଥିଲେ କିପରି ପଚାରି ପାରିବେ। ତୁମେ ଜାଣିଛ ଯେ ଋଷି ମୁନି ଆଦି କେହି ମଧ୍ୟ ତ୍ରିକାଳଦର୍ଶୀ ନଥିଲେ। ବାବା ଆମକୁ ତ୍ରିକାଳଦର୍ଶୀ କରାଉଛନ୍ତି। ଏଇ ବ୍ରହ୍ମା ବାବା ଯିଏକି ବିଶ୍ୱର ମାଲିକ ଥିଲେ, ୟାଙ୍କର ମଧ୍ୟ ଏହି ଜ୍ଞାନ ନଥିଲା। ଏହି ଜନ୍ମରେ ମଧ୍ୟ 60 ବର୍ଷ ପର୍ଯ୍ୟନ୍ତ ଜ୍ଞାନ ନଥିଲା। ବାବା ଆସିବା ଦିନ ଠାରୁ ଧୀରେ ଧୀରେ ଏହିସବୁ କଥା ଶୁଣାଉଛନ୍ତି। ନିଶ୍ଚୟ ବୁଦ୍ଧି ହୋଇଗଲେ ମଧ୍ୟ ମାୟା ବହୁତଙ୍କୁ ତଳକୁ ଖସାଇ ଚାଲିଛି, ତାହାର ନାମ ଶୁଣାଇ ପାରିବି ନାହିଁ, ନଚେତ ନିରାଶ ହୋଇଯିବେ। ସମାଚାର ତ ଆସୁଛି ନା, ଖରାପ ସଙ୍ଗ ଲାଗିଗଲା, ନୂଆ ବିବାହିତଙ୍କ ସାଙ୍ଗରେ ସାଙ୍ଗ ହେଲେ ବୁଦ୍ଧି ଚଳାୟମାନ ହୋଇଗଲା, କହିବେ ଆମେ ବିବାହ କରିବା ବିନା ରହିପାରିବ ନାହିଁ। ଭଲ ଭଲ ମହାରଥୀ ଯିଏକି ପ୍ରତ୍ୟହ ଆସୁଛନ୍ତି, ଏଠାକୁ ମଧ୍ୟ କେତେ ଥର ଆସି ଯାଇଛନ୍ତି, ତାଙ୍କୁ ମଧ୍ୟ ମାୟାରୂପୀ କୁମ୍ଭୀର ଧରୁଛି। ଏହିପରି ବହୁତ କେସ ହେଉଛି। ଏବେ ବିବାହ କରିନାହାନ୍ତି, କିନ୍ତୁ ମାୟା ମୁହଁରେ ପୁରାଇ ଗିଳୁଛି, ସ୍ତ୍ରୀରୂପୀ ମାୟା ଟାଣୁଛି, କୁମ୍ଭୀର ମୁହଁରେ ଆସି ପଡିଛନ୍ତି, ପୁଣି ଧୀରେ ଧୀରେ ଗିଳିଦେବ। କେହି କେହି ଭୁଲ କରୁଛନ୍ତି ବା ଦେଖିବା ଦ୍ୱାରା ବୁଦ୍ଧି ଚଞ୍ଚଳ ହେଉଛି, ଜାଣୁଛନ୍ତି ଯେ ମୁଁ ଉପରୁ ଏକଦମ ତଳକୁ ଗାତ ଭିତରେ ପଡିଯିବି। କୁହାଯିବ ପିଲାଟା ବହୁତ ଭଲ ଥିଲା, ଏବେ ବିଚରା ଗଲା, ନିର୍ବନ୍ଧ ହେଲା ଅର୍ଥାତ୍ ମଲା। ବାବା ତ ପିଲାମାନଙ୍କୁ ସର୍ବଦା ଚିଠି ଲେଖୁଛନ୍ତି, ବଞ୍ଚି ରୁହ, କିଏ ଜାଣେ ମାୟାର ଆକ୍ରମଣ ଜୋରରେ ନ ଆସିବ ବୋଲି। ଶାସ୍ତ୍ରରେ ମଧ୍ୟ ଏହି କଥା ଅଛି ନା, ବର୍ତ୍ତମାନର ଏହି କଥାର ପରେ ଗାୟନ କରାଯିବ, ତେବେ ତୁମେ ପୁରୁଷାର୍ଥ କରାଉଛ, ଏପରି ନ ହେଉ ଯେ ମାୟା ରୂପୀ କୁମ୍ଭୀର ଗିଳିଦେଉ। ଭିନ୍ନ ଭିନ୍ନ ପ୍ରକାରରେ ମାୟା ଧରୁଛି, ମୂଳ ହେଉଛି କାମ ବିକାର ମହାଶତ୍ରୁ, ଏହାଠାରୁ ବହୁତ ସମ୍ଭାଳି ରହିବାକୁ ହେବ। ପତିତ ଦୁନିଆ ପୁଣି ପବିତ୍ର ଦୁନିଆ କିପରି ହେଉଛି ତୁମେ ଦେଖୁଛ, ଏଥିରେ ଦ୍ୱନ୍ଦ୍ୱର କଥା ହିଁ ନାହିଁ। କେବଳ ନିଜକୁ ଆତ୍ମା ବୋଲି ଭାବି ବାବାଙ୍କୁ ମନେ ପକାଇବା ଦ୍ୱାରା ସବୁ ଦୁଃଖ ଦୂର ହୋଇଯିବ। ବାବା ହିଁ ହେଉଛନ୍ତି ପତିତ ବାବନ, ଏହା ହେଉଛି ଯୁଗବଳ। ଭାରତର ପ୍ରାଚୀନ ରାଜଯୁଗ ବହୁତ ପ୍ରସିଦ୍ଧ ଅଟେ। ଜାଣିଛନ୍ତି ଯେ ଶ୍ରୀକୃଷ୍ଣଙ୍କର 3000 ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା, ତେବେ ନିଶ୍ଚୟ ଅନ୍ୟ କୌଣସି ଧର୍ମ ନଥିବ। କେତେ ସହଜ କଥା, କିନ୍ତୁ କିଛି ବି ବୁଝୁନାହାନ୍ତି। ଏବେ ତୁମେ ବୁଝୁଛ ଯେ ସେହି ରାଜ୍ୟ ପୁନର୍ବାର ସ୍ଥାପନ କରିବା ପାଇଁ ବାବା ଆସିଛନ୍ତି। 5000 ବର୍ଷ ପୂର୍ବରୁ ମଧ୍ୟ ଶିବ ବାବା ଆସିଥିଲେ, ନିଶ୍ଚୟ ଏହି ଜ୍ଞାନ ଦେଇଥିବେ ଯେପରି ଏବେ ଦେଉଛନ୍ତି। ବାବା ନିଜେ କହୁଛନ୍ତି, ମୁଁ କଳ୍ପ କଳ୍ପ ସଙ୍ଗମରେ ସାଧାରଣ ସ୍ତରରେ ଆସି ରାଜଯୋଗ ଶିଖାଉଛି। ତୁମେ ହେଲ ରାଜ ଋଷି, ପୂର୍ବରୁ ନଥିଲ, ବାବା ଆସିବା ପରଠାରୁ ବାବାଙ୍କ ପାଖରେ ରହିଛ, ପଢିବା ସହିତ ସେବା ମଧ୍ୟ କରୁଛ, ସ୍ଥୂଳ ଏବଂ ସୂକ୍ଷ୍ମ ସେବା, ଭକ୍ତି ମାର୍ଗରେ ମଧ୍ୟ ସେବା କରିବା ସହିତ ଘରଦ୍ୱାର ମଧ୍ୟ ସମ୍ଭାଳିଥାନ୍ତି। ବାବା କହୁଛନ୍ତି, ଏବେ ଭକ୍ତି ପୁରା ହେଲା, ଜ୍ଞାନ ଆରମ୍ଭ ହେଉଛି। ମୁଁ ଆସୁଛି ଜ୍ଞାନ ଦ୍ୱାରା ସଦ୍ଗତି ଦେବା ପାଇଁ। ତୁମ ବୁଦ୍ଧିରେ ଅଛି ଯେ ଆମକୁ ବାବା ପବିତ୍ର କରାଉଛନ୍ତି। ବାବା କହୁଛନ୍ତି, ଡ୍ରାମା ଅନୁସାରେ ତୁମକୁ ରାସ୍ତା ବତାଇବାକୁ ଆସିଛି। ଶିକ୍ଷକ ପଢ଼ାଉଛନ୍ତି, ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ଏହା ହେଉଛି ସବୁଠାରୁ ଉଚ୍ଚ ପାଠ ପଢା। ଯେପରି କଳ୍ପ ପୂର୍ବରୁ ମଧ୍ୟ ବୁଝାଇଥିଲି, ତାହା ହିଁ ବୁଝାଉଛି। ଡ୍ରାମା ଟିକ୍ ଟିକ୍ କରି ଅନବରତ ଚାଲୁଛି, ସେକେଣ୍ଡକୁ ସେକେଣ୍ଡ ଯାହା ବିତୁଛି ତାହାର ପୁଣି 5000 ବର୍ଷ ପରେ ପୁନରାବୃତ୍ତି ହେବ। ଦିନ ବିତି ଚାଲିଛି, ଏହି ଖିଆଲ ଆଉ କାହାରି ବୁଦ୍ଧିରେ ନାହିଁ। ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ ବିତିଗଲା, ତାହାର ପୁଣି ପୁନରାବୃତ୍ତି ହେବ। ବିତିଲା ମଧ୍ୟ ତାହା ଯାହା କଳ୍ପ ପୂର୍ବରେ ବିତିଥିଲା, ବାକି ଅଳ୍ପ ଦିନ ରହିଛି। ସେମାନେ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି, ତାଙ୍କ ତୁଳନାରେ ତୁମେ କହୁଛ ବାକି କିଛି ଘଣ୍ଟା ରହିଛି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଯେତେବେଳେ ନିଆଁ ଲାଗିଯିବ ସେତେବେଳେ ଜାଗ୍ରତ ହେବେ, ପୁଣି ତ ଅତି ବିଳମ୍ବ ହୋଇଯିବ। ତେଣୁ ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି, ପ୍ରସ୍ତୁତ ହୋଇ ବସ। ଶିକ୍ଷକଙ୍କୁ ଏପରି କହିବାକୁ ନ ପଡୁ ଯେ ଟୁ ଲେଟ୍। ଯେଉଁମାନେ ଫେଲ୍ ହେଉଛନ୍ତି ସେମାନଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡୁଛି। ଭାବନ୍ତି ଯେ ଆମର ବର୍ଷଟିଏ ତୁଚ୍ଛାଟାରେ ଚାଲିଗଲା, ଏହି ତ କହୁଛନ୍ତି, ନ ପଢିଲେ କଣ ହେଲା। କିନ୍ତୁ ପାଠ ପଢାରେ ତୁମକୁ ନିୟମନିଷ୍ଠ ରହିବାକୁ ପଡିବ। ଆମେ ତ ବାବାଙ୍କ ଠାରୁ ପୁରା ବର୍ଷା ନେବୁ, ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ଏଥିରେ କୌଣସି ଅସୁବିଧା ହେଲେ ବାବାଙ୍କୁ ପଚାରି ପାରିବ, ଏହା ହିଁ ମୁଖ୍ୟ କଥା। ବାବା ଆଜକୁ 5000 ବର୍ଷ ପୂର୍ବେ ମଧ୍ୟ କହିଥିଲେ, ମାମେ କମ୍ ୟାଦ କରୁ, ଅର୍ଥାତ୍ କେବଳ ମତେ ମନେ ପକାଅ, ମୁଁ ପତିତ ପାବନ, ସମସ୍ତଙ୍କର ପିତା ଅଟେ। ଶ୍ରୀକୃଷ୍ଣ ତୁ ସମସ୍ତଙ୍କର ପିତା ନୁହନ୍ତି, ତୁମେ ଶିବଙ୍କର, ଶ୍ରୀକୃଷ୍ଣଙ୍କର ପୂଜାରୀମାନଙ୍କୁ ଏହି ଜ୍ଞାନ ଶୁଣାଇ ପାରିବ। ଆତ୍ମା ପୂଜ୍ୟ ନ ହୋଇଥିଲେ ତୁମେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ବୁଝିବେ ନାହିଁ। ଏବେ ନାସ୍ତିକ ହେଉଛନ୍ତି, ବୋଧ ହୁଏ ଆଗକୁ ଗଲେ ଆସ୍ତିକ ହୋଇଯିବେ। ମନେକର ବିବାହ କରି ପତିତ ହେଉଛନ୍ତି, ପୁଣି ମଧ୍ୟ ଆସି ଜ୍ଞାନ ଧାରଣ କରିବେ, କିନ୍ତୁ ବର୍ଷା ବହୁତ କମ୍ ହୋଇଯିବ। କାହିଁକି ନା ବୁଦ୍ଧିରେ ଅନ୍ୟର ସ୍ମୃତି ମଧ୍ୟ ରହିଲା, ତାହାକୁ ବାହାର କରିବା ବହୁତ ମୁସ୍କିଲ ହୋଇଥାଏ। ପ୍ରଥମେ ସ୍ତ୍ରୀର ସ୍ମୃତି, ତାପରେ ପିଲାର ସ୍ମୃତି ଆସିବ। ପିଲାଠାରୁ ମଧ୍ୟ ସ୍ତ୍ରୀ ଅଧିକ ଆକର୍ଷଣ କରିଥାଏ, କାହିଁକି ନା ବହୁତ ସମୟର ସ୍ମୃତି ରହିଥାଏ ନା। ପିଲା ତ ପଛରେ ଜନ୍ମ ହୋଇଥାଏ, ପୁଣି ମିତ୍ର, ସମ୍ବନ୍ଧୀ, ଶ୍ୱଶୁର ଘର ମଧ୍ୟ ମନେ ପଡ଼ିଥାଏ। ପ୍ରଥମେ ସ୍ତ୍ରୀ ଯିଏକି ବହୁତ ସମୟ ସାଥିରେ ରହିଥାଏ, ଏହା ମଧ୍ୟ ସେହିପରି ଅଟେ। ତୁମେ କହୁଛ ଆମେ ଦେବତାମାନଙ୍କ ସହିତ ବହୁତ ସମୟ ଥିଲୁ, ଏପରି ତ କହୁଛ ଶିବ ବାବାଙ୍କ ସହିତ ବହୁତ ସମୟରୁ ସ୍ନେହ ରହିଛି, ଯିଏକି 5000 ବର୍ଷ ପୂର୍ବରୁ ମଧ୍ୟ ଆମକୁ ପବିତ୍ର କରାଇଥିଲେ, କଳ୍ପ କଳ୍ପ ଆସି ଆମକୁ ରକ୍ଷା କରୁଛନ୍ତି। ସେଥିପାଇଁ ତ ତାଙ୍କୁ ଦୁଃଖକର୍ତ୍ତା ସୁଖକର୍ତ୍ତା କୁହାଯାଉଛି। ତୁମକୁ ବହୁତ ସ୍ୱଚ୍ଛ ହେବାକୁ ପଡିବ। ବାବା କହୁଛନ୍ତି ଏ ଆଖି ଦ୍ଵାରା ଯାହା କିଛି ତୁମେ ଦେଖୁଛ ତାହା ସବୁ ତ ମାଟିରେ ମିଶିଯିବ। ଏବେ ତୁମେ ସଙ୍ଗମରେ ଅଛ, ପୁଣି ଅମର ଲୋକକୁ ଆସିବ। ଏବେ ଆମେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛୁ। ଏହା ହେଉଛି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗ। ଦୁନିଆରେ ଦେଖୁଛ ନା କଣ କଣ ସବୁ ହେଉଛି। ଏବେ ବାବା ଆସିଛନ୍ତି, ତେଣୁ ପୁରୁଣା ଦୁନିଆର ମଧ୍ୟ ବିନାଶ ହୋଇଯିବ। ଆଗକୁ ଗଲେ ବହୁତଙ୍କର ଖିଆଲରେ ଆସିବ ନିଶ୍ଚୟ କେହି ଆସିଛନ୍ତି ଯିଏକି ଦୁନିଆକୁ ପରିବର୍ତ୍ତନ କରୁଛନ୍ତି। ଏହା ସେହି ମହାଭାରତ ଲଢେଇ ଅଟେ। ତୁମେ ମଧ୍ୟ କେତେ ବୁଦ୍ଧିମାନ ହୋଇଛ, ଏହା ବହୁତ ମନ୍ଥନ କରିବାର କଥା। ନିଜର ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ବ୍ୟର୍ଥରେ ହରାଅ ନାହିଁ। ତୁମେ ଜାଣିଛ ଯେ ଜ୍ଞାନ ଦ୍ଵାରା ପ୍ରତ୍ୟେକ ଶ୍ୱାସ ସଫଳ ହୋଇଥାଏ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର, ମାୟା ଠାରୁ ରକ୍ଷା ପାଇବା ପାଇଁ ସଙ୍ଗ ଦୋଷରୁ ନିଜକୁ ବହୁତ ବହୁତ ଦୂରେଇ ରଖିବାକୁ ହେବ। ନିଜର ବୁଦ୍ଧିର ଲାଇନ କ୍ଲିୟର ରଖିବାକୁ ହେବ। ପ୍ରତ୍ୟେକ ଶ୍ୱାସକୁ ବ୍ୟର୍ଥରେ ନ ହରାଇ ଜ୍ଞାନ ଦ୍ଵାରା ସଫଳ କରିବାକୁ ହେବ। ଦୁଇ ନମ୍ବର, ଯେତିକି ସମୟ ମିଳୁଛି ଯୁଗ ବଳ ଜମା କରିବା ପାଇଁ ଆତ୍ମିକ ଡ୍ରିଲର ଅଭ୍ୟାସ କରିବାକୁ ହେବ। ଏବେ ଆଉ କୌଣସି ନୂଆ ବନ୍ଧନ ସୃଷ୍ଟି କରିବାର ନାହିଁ। ବରଦାନ, ବାବାଙ୍କର ଛତ୍ର ଛାୟାର ଅନୁଭବ ଦ୍ଵାରା ବିଘ୍ନ ବିନାଶକର ଡିଗ୍ରୀ ପ୍ରାପ୍ତ କରୁଥିବା ଅନୁଭବୀ ମୂରତ ଭବ। ଯେଉଁଠି ବାବା ସାଥିରେ ଅଛନ୍ତି ସେଠାରେ କେହି କିଛି ବି କରିପାରିବ ନାହିଁ। ଏହିଭଳି ସଙ୍ଗର ଅନୁଭବ ହିଁ ଛତ୍ର ଛାୟା ହୋଇଥାଏ। ବାପ ଦାଦା ସଦା ସର୍ବଦା ପିଲାମାନଙ୍କର ରକ୍ଷା କରାଇଥାନ୍ତି। ତେବେ ପରୀକ୍ଷା ଗୁଡିକ ତ ତୁମକୁ ଅନୁଭବୀ କରିବା ପାଇଁ ହିଁ ଆସୁଛି। ସେଥିପାଇଁ ସର୍ବଦା ଏହି କଥା ଭାବିବା ଦରକାର ଯେ ଏହି ପରୀକ୍ଷା ଗୁଡିକ ମତେ ଉପର କ୍ଲାସକୁ ନେଇଯିବା ପାଇଁ ଆସିଛି। ଏହାଦ୍ୱାରା ସବୁଦିନ ପାଇଁ ବିଘ୍ନ ବିନାଶକ ହେବାର ଡିଗ୍ରୀ ଏବଂ ଅନୁଭବୀ ମୃତ ହେବାର ବରଦାନ ମିଳୁଛି। ଯଦି ଏବେ କେହି କେହି ଟିକିଏ ପାଟିତୁଣ୍ଡ କରୁଛନ୍ତି ବା ବିଘ୍ନ ପକାଉଛନ୍ତି, ତେବେ ସେ ମଧ୍ୟ ଧୀରେ ଧୀରେ ଥଣ୍ଡା ହୋଇଯିବ। ସ୍ଲୋଗାନ, ଯେଉଁମାନେ ଆବଶ୍ୟକ ସମୟରେ ସହଯୋଗୀ ହୋଇଥାନ୍ତି ସେମାନଙ୍କୁ ଗୋଟିଏର ଶହେ ଗୁଣା ଫଳ ମିଳିଥାଏ। ଅବ୍ୟକ୍ତି ସାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯେପରି ଦେଖିବା, ଶୁଣିବା ଏବଂ ଶୁଣାଇବା, ଏହିସବୁ ବିଶେଷ କର୍ମ ଗୁଡିକ ସହଜରେ ଅଭ୍ୟାସ କରା ହୋଇଯାଇଛି, ସେହିପରି କର୍ମାତୀତ ହେବାର ସ୍ଥିତି ଅର୍ଥାତ୍ କର୍ମକୁ ଏକତ୍ରିତ କରିନେବା ଏବଂ ସଙ୍କୁଚିତ କରିନେବାର ଶକ୍ତି ଦ୍ଵାରା ଅକର୍ମୀ ଅର୍ଥାତ୍ କର୍ମାତୀତ ହୋଇଯାଅ। ଗୋଟିଏ ହେଲା କର୍ମର ଅଧୀନ ହେବାର ସ୍ଥିତି, ଆଉ ଗୋଟିଏ ହେଲା କର୍ମାତୀତ ଅର୍ଥାତ୍ କର୍ମ ଅଧିକାରୀର ସ୍ଥିତି। ତେବେ ଚେକ୍ କର ଯେ ମୋ ଭଳି କର୍ମେନ୍ଦ୍ରିୟ ଜିତ୍ ସ୍ୱରାଜ୍ୟ ଅଧିକାରୀ ରାଜାର ରାଜ୍ୟ କାରବାରର ଠିକ ଚାଲିଛି ତ? ଓମ୍ ଶାନ୍ତି।